Universal Declaration of Human Rights, ओडिया वर्जन, मानविक अधिकार संपर्क में विश्वजनीन घोषणा। यह एक लिब्रिवॉक्स ध्वनिलेखन बा रिकॉर्डिंग। समस्त लिब्रिवॉक्स ध्वनिलेखन सार्वजनीन श्रृंखल बा डोमेन र अंतर्गत। विशद विवरणी पाई किंबा स्वेच्छाकर्मी हेबा पाई दयाकरी LibriVox.org परिदर्शन करंतु। मानविक अधिकार संपर्क में विश्वजनीन घोषणा प्रस्तावना। जेहेतु मानव समाज समस्त व्यक्ति अंतर्निहित गरिमा और सम्मान एवं आलोप्य अधिकार को स्वीकार करने अर्थ पृथ्वी में मुक्ति न्याय और शांतिर मूलदुआ पकाइवा, जेहेतु मानविक अधिकार प्रति विराग और अवज्ञा प्रदर्शन करा जोगु नृशंस कार्य संगठित हो परिणाम मनुष्य जातिर बेक जली पड़ जाइ एवं जो पृथ्वी में मनुष्य मैंने मत प्रकाशर स्वाधीनता धर्म पालनर स्वाधीनता पाइबे भय और अभाव मुक्ति पाइबे से हीपरी पृथ्वी गढ़ा साधारण लोकंर उच्चतम आकांक्षा बोली घोषित होई। जेहेतु यह प्रयोजनीय जे जदि मनुष्य शेष अवलंबन स्वरूप अत्याचार और अनाचार विरुद्ध विद्रोह करने को बाध्य न हुए मानविक अधिकार आईन र शासन रक्षा होगा उचित। जेहेतु विभिन्न जाति मानंक भितरे बंधुतापूर्ण संपर्क स्थापन करिबार व्यवस्था हेबा दरकार। जेहेतु मिलित जाति अनुष्ठान अंतर्भुक्त देश माने चार्टर बा घोषणापत्र रे मनुष्यर मौलिक अधिकार प्रति मनुष्यर मर्यादा और योग्यता प्रति एवं नर नारी मानंकर सम्मान अधिकार प्रति जेउ मानंकर विश्वास रही अछि बोली दृढ़ भाव समर्थन करियछन्ति एवं बृहत्तर स्वाधीनता रे सामाजिक प्रगति और उन्नततर जीवन जापन प्रणाली रा विकास निमन्ते प्रतिज्ञाबद्ध होइछन्ति। जेहेतु उक्त अनुष्ठानर सभ्य विभिन्न देशर मिलित जाति अनुष्ठानर सहयोगरे मानविक अधिकार और मौलिक स्वाधीनता निमन्ते विश्वजनीन सम्मान वृद्धि पाई एवं मानविक अधिकार और मौलिक स्वाधीनता पालन पाई शपथ ग्रहण करियछन्ति। जेहेतु एही शपथ को पूर्ण रूपे कार्य परिणत करने सकाशे समस्त पक्ष सब अधिकार और स्वाधीनतार अवरोध अत्यंत गुरुत्वपूर्ण तेणु वर्तमान साधारण परिषद बा जनरल असेंबली निम्नलिखित घोषणा करुअछन्ति। समस्त लोक और समस्त जाति गोटे साधारण आदर्शर भित्तिर हासल स्वरूप यही मानविक अधिकार संपर्क विश्वजनीन घोषणा करा। ए घोषणार लक्ष्य यही जे समाजर प्रत्येक व्यक्ति विशेष और प्रत्येक माध्यम सर्वदा ए घोषणा को मन रखी यह सब अधिकार और स्वाधीनता प्रति प्रचार और शिक्षा द्वारा सम्मान बढ़ावाई चेष्टा करिबे एवं जातीय और अंतर्जातीय प्रगतिशील व्यवस्था द्वारा उभय मिलित जाति अनुष्ठान अंतर्भुक्त राष्ट्रर लोक और सेमानंक इलाका अंतर्गत देशर लोक समस्ते जेपरी संघदायक भावरे ए सबको मानती और पालन करती तहीं व्यवस्था करिबे। अनुच्छेद एक सबु मनुष्य जन्म कालर स्वाधीन सेमानंकर मर्यादा और अधिकार समान सेमानंक ठारे प्रज्ञा और बेक निहित अछि सेमाने परस्पर प्रति भातृभाव पोषण करी कार्य करिबा दरकार। अनुच्छेद दुई एतद्लिखित कौनसी प्रकार भेदभाव न पाई प्रत्येक व्यक्ति एही घोषणा रे लिपिबद्ध होइतिबा समस्त अधिकार और स्वाधीनता लाभ करने को हकदार जथा जाति वर्ण स्त्री पुरुष भाषा धर्म राजनैतिक बा अन्य मत जातीय बा सामाजिक उत्पत्ति स्थल संपत्ति जन्मगत बा अन्य स्थिति ए सबु भेद स्वीकार करा जीव नाही। अधिकंतु व्यक्ति जेउ देश बा राज्यर अधिवासी से देश बा राज्य स्वाधीन होइथाउ ट्रस्ट होइथाउ स्वायत्त शासन पाइनथिबा देश होइथाउ बा अन्य जे कोनोसी सार्वभौमत्वर अधीन होइथाउ पछके से देश बा राज्यर राजनैतिक आंचलिक बा आंतर्जातिक स्थिति को भित्ति करी कोनोसी भेदभाव विचार करा जीव नाही। अनुच्छेद तीन प्रत्येक व्यक्तिर जीवनर मुक्ति और व्यक्तिगत निरापत्ता उपरे अधिकार अछि। अनुच्छेद चारि कोनोसी व्यक्ति को दास रूपे बा दासत्व बंधन रे रखा जीव नाही समस्त प्रकार दासत्व और दास व्यवसाय निषिद्ध हेबो। अनुच्छेद पांच कौनसी लोक को जंत्रणा दिया नाही कि नृशंस अमानुषिक बा सम्मान हानिकार व्यवहार बा दंडरे भागी करा जीव नाही। अनुच्छेद छ आईन आगरे व्यक्ति हिसाब रे सबुठारे गण्य बा स्वीकृत हेबार अधिकार प्रत्येकंकर अछि। अनुच्छेद सात आईन आगरे समस्ते समान एवं पात्र अंतर निर्विशेष रे आईन बलरे समान भाव रे रक्षा पाइबाकु हकदार ଏ ଘୋଷଣାକୁ ଅନ୍ୟଥା କରାଯାଇ ଯଦି କୌଣସି ପାତରଅନ୍ତରମୂଳକ ବ୍ୟବସ୍ଥା କରାଯାଏ ଏବଂ ଉକ୍ତ ପାତରଅନ୍ତରମୂଳକ ବ୍ୟବସ୍ଥା କରିବା ପାଇଁ ଯଦି କୌଣସି ପ୍ରକାର ଉତ୍ତେଜନା ଦିଆଯାଏ ତାହେଲେ ସେହି ପାତରଅନ୍ତରମୂଳକ ବ୍ୟବସ୍ଥା ବିରୁଦ୍ଧରେ ଓ ଉତ୍ତେଜନା ବିରୁଦ୍ଧରେ ସମାନ ଭାବରେ ରକ୍ଷା ପାଇବାକୁ ସମସ୍ତେ ହକଦାର। ଅନୁଚ୍ଛେଦ 8। ସମ୍ବିଧାନ ବା ଆଇନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ମୌଳିକ ଅଧିକାର ଲାଭ କରିଅଛନ୍ତି ତହିଁର ବିରୁଦ୍ଧାତ୍ମକ କାର୍ଯ୍ୟ ବିରୁଦ୍ଧରେ କ୍ଷମତା ବିଶିଷ୍ଟ ଜାତୀୟ ଟ୍ରିବ୍ୟୁନାଲ ବା ବିଚାରାଳୟ ଠାରୁ ଫଳଦାୟକ ପ୍ରତିକାର ଲାଭ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର ଅଛି। ଅନୁଚ୍ଛେଦ 9। କୌଣସି ବ୍ୟକ୍ତିକୁ ମେଘି ରାୟ ନୀତିରେ ଗିରଫ କରାଯିବ ନାହିଁ, ଅଟକ କରାଯିବ ନାହିଁ ବା ନିର୍ବାସିତ କରାଯିବ ନାହିଁ। ଅନୁଚ୍ଛେଦ 10। ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଓ କର୍ତ୍ତବ୍ୟ ନିର୍ଦ୍ଧାରଣରେ ଏବଂ ତାହାର ବିରୁଦ୍ଧରେ ହେଉଥିବା କୌଣସି ଅପରାଧମୂଳକ ଅଭିଯୋଗ ବିଚାରରେ ସ୍ୱାଧୀନ ଓ ନିରପେକ୍ଷ ଟ୍ରିବ୍ୟୁନାଲ ତାଙ୍କ କଥାକୁ ଯେ ପ୍ରକାଶ୍ୟ ଶୁଣାଣି ଦେବେ ଏ ବିଷୟରେ ତାଙ୍କର ହକ୍ ଅଛି। ଅନୁଚ୍ଛେଦ 11। 1। ଶାସ୍ତିମୂଳକ ଅପରାଧରେ ଅଭିଯୁକ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିର ଯେଉଁ ସାଧାରଣ ବିଚାରାଳୟରେ ନିଜ ପକ୍ଷ ସମର୍ଥନ ଲାଗି ସମସ୍ତ ପ୍ରୟୋଜନୀୟ ନିଶ୍ଚିତତା ଥିବ ସେହି ବିଚାରାଳୟର ଆଇନ ଅନୁସାରେ ଦୋଷୀ ବୋଲି ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ନିର୍ଦ୍ଦୋଷ ବୋଲି ବିଚାର କରାଯିବାର ଅଧିକାର ତାଙ୍କର ମଧ୍ୟ ଅଛି। 2। କୌଣସି କାର୍ଯ୍ୟ ବା ତ୍ରୁଟି କରାଯାଇଥିବା ସମୟରେ ସେହି କାର୍ଯ୍ୟ ବା ତ୍ରୁଟି ଯଦି ଶାସ୍ତିମୂଳକ ଅପରାଧ ନ ହୋଇଥାଏ ତାହା ହେଲେ ଜାତୀୟ ବା ଆନ୍ତର୍ଜାତୀୟ ଆଇନ ଅନୁସାରେ କୌଣସି ବ୍ୟକ୍ତିକୁ ସେହି କାର୍ଯ୍ୟ ବା ତ୍ରୁଟି ଯୋଗୁଁ ଶାସ୍ତିମୂଳକ ଅପରାଧରେ ଅପରାଧୀ ବୋଲି ଧରାଯିବ ନାହିଁ। ଶାସ୍ତିମୂଳକ ଅପରାଧ କରାଯାଇଥିବା ବେଳେ ଯେଉଁ ଦଣ୍ଡ ପ୍ରଯୁଜ୍ୟ ଥିଲା ତାହାଠାରୁ ଗୁରୁତର ଦଣ୍ଡ ମଧ୍ୟ ଦିଆଯିବ ନାହିଁ। ଅନୁଚ୍ଛେଦ 12। କୌଣସି ବ୍ୟକ୍ତିର ଗୋପନୀୟତା ବା ଏକାନ୍ତ ସ୍ଥାନ, ପରିବାର, ଗୃହର ଚିଠିପତ୍ର ଆଦାନ ପ୍ରଦାନ ଉପରେ ମେଘିରାୟ ନୀତିରେ ହସ୍ତକ୍ଷେପ କରାଯିବ ନାହିଁ କିମ୍ବା ତାହାର ମାନମର୍ଯ୍ୟାଦା ବା ଖ୍ୟାତି ଉପରେ ଆକ୍ରମଣ କରାଯିବ ନାହିଁ। ଉକ୍ତ ହସ୍ତକ୍ଷେପ ବା ଆକ୍ରମଣ ବିରୁଦ୍ଧରେ ଆଇନର ଆଶ୍ରୟ ପାଇବା ପାଇଁ ପ୍ରତ୍ୟେକଙ୍କର ଅଧିକାର ଅଛି। ଅନୁଚ୍ଛେଦ 13। 1। ପ୍ରତ୍ୟେକ ରାଜ୍ୟର ସୀମା ମଧ୍ୟରେ ଭ୍ରମଣ ଓ ବାସ କରିବାର ସ୍ୱାଧୀନତା ଭୋଗ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି। 2। ନିଜ ଦେଶ ସମେତ ଯେକୌଣସି ଦେଶ ଛାଡ଼ିବାକୁ ଏବଂ ନିଜ ଦେଶକୁ ଫେରି ଆସିବାକୁ ପ୍ରତ୍ୟେକଙ୍କର ଅଧିକାର ଅଛି। ଅନୁଚ୍ଛେଦ 14। 1। ଅତ୍ୟାଚାର ଯୋଗୁଁ ଦେଶମାନଙ୍କର ଆଶ୍ରୟ ଖୋଜିବା ଓ ଆଶ୍ରୟ ଭୋଗ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି। 2। ଅରାଜନୈତିକ ଅପରାଧ ଯୋଗୁଁ ଯେଉଁ ଯେଉଁ ମକଦ୍ଦମା ପ୍ରକୃତରେ ଦାୟର ହୋଇଥିବ କିମ୍ବା ମିଳିତ ଜାତିର ଉଦ୍ଦେଶ୍ୟ ଓ ନୀତି ବିବର୍ହିତ କାର୍ଯ୍ୟ ଯୋଗୁଁ ଯେଉଁ ମକଦ୍ଦମା ହେଉଥିବ ସେହି ମକଦ୍ଦମା ବେଳେ ଏ ଅଧିକାର ଦାବି କରାଯାଇପାରିବ ନାହିଁ। ଅନୁଚ୍ଛେଦ 15। 1। ପ୍ରତ୍ୟେକଙ୍କର କୌଣସି ଏକ ଜାତୀୟତା ଦାବି କରିବାର ଅଧିକାର ଅଛି। 2। କୌଣସି ବ୍ୟକ୍ତି ତା'ର ଜାତୀୟତାରୁ ମେଘିରାୟ ନୀତିରେ ବଞ୍ଚିତ ହେବ ନାହିଁ କିମ୍ବା ଜାତୀୟତା ପରିବର୍ତ୍ତନ କରିବା ଲାଗି ତା'ର ଯେଉଁ ଅଧିକାର ଅଛି ସେ ଅଧିକାର ତାକୁ ନାସ୍ତି କରାଯିବ ନାହିଁ। ଅନୁଚ୍ଛେଦ 16। 1। ଜାତି, ଜାତୀୟତା ବା ଧର୍ମ ଘେନି କୌଣସି କଟକଣା ନଥାଇ ବୟପ୍ରାପ୍ତ ନରନାରୀଙ୍କର ବିବାହ କରିବାର ଓ ପରିବାର ଗଠନ କରିବାର ଅଧିକାର ଅଛି। ବିବାହ କରିବାକୁ ବିବାହ କାଳରେ ଏବଂ ବିବାହ ଉଚ୍ଛେଦ ସମୟରେ ସେମାନେ ସମାନ ଅଧିକାରରେ ହକଦାର। 2। ବିବାହ କରିବାକୁ ଇଚ୍ଛୁକ ଥିବା ବର ଓ କନ୍ୟା ଉଭୟଙ୍କର ଅବାଧ ଓ ପୂର୍ଣ୍ଣ ସମ୍ମତିରେ କେବଳ ବିବାହ କରିପାରିବେ। 3। ପରିବାର ସମାଜର ପ୍ରାକୃତିକ ଓ ମୌଳିକ ସମଷ୍ଟିଗତ ସଂସ୍ଥା ଅଟେ ଏବଂ ସମାଜ ଓ ରାଷ୍ଟ୍ର ଦ୍ୱାରା ରକ୍ଷିତ ହେବାର ହକ୍ ପରିବାରର ଅଛି। ଅନୁଚ୍ଛେଦ 17। 1। ଏକୁଟିଆ ଏବଂ ଅନ୍ୟମାନଙ୍କ ସହିତ ସମ୍ପତ୍ତିର ମାଲିକ ହେବାର ଅଧିକାର ପ୍ରତ୍ୟେକଙ୍କର ଅଛି। 2। କାହାରିକୁ ମେଘିରାୟ ନୀତିରେ ସମ୍ପତ୍ତିରୁ ବଞ୍ଚିତ କରାଯିବ ନାହିଁ। ଅନୁଚ୍ଛେଦ 18। ପ୍ରତ୍ୟେକଙ୍କର ଚିନ୍ତା, ବିବେକ ଓ ଧର୍ମ ସମ୍ପର୍କୀୟ ସ୍ୱାଧୀନତାରେ ଅଧିକାର ରହିଅଛି। ଧର୍ମ ବା ବିଶ୍ୱାସ ପରିବର୍ତ୍ତନ କରିବାର ସ୍ୱାଧୀନତା ଏକୁଟିଆ ବା ଅନ୍ୟମାନଙ୍କ ସମୀବ୍ୟହରେ ପ୍ରକାଶ୍ୟରେ ବା ଗୋପନୀୟ ଭାବରେ ଶିକ୍ଷା, ଆଚରଣ, ପୂଜା ବା ପାଳନରେ ନିଜର ଧର୍ମ ବା ବିଶ୍ୱାସକୁ ପ୍ରକଟିତ କରିବାର ସ୍ୱାଧୀନତା ଏହି ଅଧିକାରର ଅନ୍ତର୍ଗତ। ଅନୁଚ୍ଛେଦ 19। ମତ ପ୍ରକାଶ ଓ ଅଭିବ୍ୟକ୍ତି ସମ୍ପର୍କରେ ପ୍ରତ୍ୟେକଙ୍କର ଅଧିକାର ଅଛି। ବିନା ବାଧାରେ ମତ ଦେବାର ସ୍ୱାଧୀନତା ଯେକୌଣସି ମାଧ୍ୟମରେ ଏବଂ ଦେଶର ସୀମା ବିକ୍ରମ କରି ସମ୍ବାଦ ଓ ଭାବଧାରା ଅନ୍ୱେଷଣ ଓ ଆଦାନ ପ୍ରଦାନ କରିବାର ସ୍ୱାଧୀନତା ଏ ଅଧିକାରର ଅନ୍ତର୍ଗତ। ଅନୁଚ୍ଛେଦ 20। 1। ଶାନ୍ତିପୂର୍ଣ୍ଣ ଭାବରେ ସମବେତ ହେବାର ଓ ସଂଘ ଗଢ଼ିବାର ସ୍ୱାଧୀନତା ସମ୍ପର୍କରେ ପ୍ରତ୍ୟେକଙ୍କର ଅଧିକାର ଅଛି। 2। କୌଣସି ସଂଘର ସଭ୍ୟ ହେବାକୁ କାହାରିକୁ ବାଧ୍ୟ କରାଯିବ ନାହିଁ। ଅନୁଚ୍ଛେଦ ଏକୋଇଶ ଏକ ନିଜ ଦେଶର ସରକାରରେ ପ୍ରତ୍ୟକ୍ଷ ଭାବରେ ବା ସ୍ୱାଧୀନ ଭାବରେ ନିର୍ବାଚିତ ହୋଇଥିବା ଲୋକପ୍ରତିନିଧିମାନଙ୍କ ଜରିଆରେ ଯୋଗ ଦେବା ପାଇଁ ପ୍ରତ୍ୟେକଙ୍କର ଅଧିକାର ଅଛି। ଦୁଇ ନିଜ ଦେଶର ସରକାରୀ ଚାକିରିରେ ପ୍ରବେଶ କରିବାର ସମାନ ଅଧିକାର ସମସ୍ତଙ୍କର ଅଛି। ତିନି ଜନସାଧାରଣଙ୍କ ଇଚ୍ଛା ସରକାରୀ କ୍ଷମତାର ମୂଳଭିତ୍ତି ହେବ। ସାମୟିକ ଶୁଦ୍ଧ ନିର୍ବାଚନରେ ଏହି ଇଚ୍ଛାର ଅଭିବ୍ୟକ୍ତି ହେବ। ସାର୍ବଜନୀନ ଓ ସମାନ ଭୋଟ ପ୍ରଥା ଅନୁସାରେ ଗୁପ୍ତ ଭୋଟ ଦ୍ୱାରା କିମ୍ବା ତଦନୁରୂପ ଅବାଧ ଭୋଟଦାନ ପଦ୍ଧତି ଦ୍ୱାରା ନିର୍ବାଚନ ହେବ। ଅନୁଚ୍ଛେଦ ବାଇଶ ସମାଜର ବ୍ୟକ୍ତି ହିସାବରେ ପ୍ରତ୍ୟେକଙ୍କର ସାମାଜିକ ନିରାପତ୍ତା ସମ୍ପର୍କୀୟ ଅଧିକାର ଅଛି ଏବଂ ଜାତୀୟ ଉଦ୍ୟମ ଓ ଆନ୍ତର୍ଜାତୀୟ ସହଯୋଗ ଜରିଆରେ ଏବଂ ପ୍ରତି ରାଷ୍ଟ୍ରର ସଂଗଠନ ଓ ସମ୍ବଳ ଅନୁସାରେ ତାହାର ମର୍ଯ୍ୟାଦା ଓ ତାହାର ବ୍ୟକ୍ତିତ୍ୱର ସ୍ୱାଧୀନତା ବିକାଶ ନିମନ୍ତେ ଅତ୍ୟାବଶ୍ୟକ ଅର୍ଥନୈତିକ ସାମାଜିକ ଓ ସାଂସ୍କୃତିକ ଅଧିକାର ଉପଲବ୍ଧି କରିବାର ହକ୍ ଅଛି। ଅନୁଚ୍ଛେଦ ତେଇଶ ଏକ ପ୍ରତ୍ୟେକ ଲୋକର କାର୍ଯ୍ୟ କରିବାର ସ୍ୱାଧୀନ ଇଚ୍ଛାରେ ନିଯୁକ୍ତି ହେବାର କାର୍ଯ୍ୟ ସଂକ୍ରାନ୍ତରେ ନାର୍ଯ୍ୟ ଓ ଅନୁକୂଳ ପରିସ୍ଥିତି ଲାଭ କରିବାର ଏବଂ ବେକାର ଅବସ୍ଥାରୁ ରକ୍ଷା ପାଇବାର ଅଧିକାର ଅଛି। ଦୁଇ ପ୍ରତ୍ୟେକର ସମାନ କାର୍ଯ୍ୟ ପାଇଁ ସମାନ ବେତନ ପାଇବାର ଅଧିକାର ଅଛି, ଏଥିରେ ପାତର ଅନ୍ତର କରାଯାଇ ନପାରେ। ତିନି ପ୍ରତ୍ୟେକ ଲୋକର ଯିଏକି କାର୍ଯ୍ୟ କରେ ମାନବିକ ମର୍ଯ୍ୟାଦା ଦୃଷ୍ଟିରୁ ନିଜ ପାଇଁ ଓ ନିଜ ପରିବାର ପାଇଁ ବଞ୍ଚି ରହିବା ଭଳି ନାର୍ଯ୍ୟ ଓ ଅନୁକୂଳ ବେତନ ପାଇବାର ଅଧିକାର ଅଛି ଏବଂ ଆବଶ୍ୟକ ପକ୍ଷେ ତା ସାଙ୍ଗକୁ ଅନ୍ୟାନ୍ୟ ସାମାଜିକ ରକ୍ଷାମୂଳକ ଉପାୟ ସୁଯୋଗ ଲାଭ ପାଇଁ ମଧ୍ୟ ସେ ହକଦାର। ଚାରି ନିଜର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ପ୍ରତ୍ୟେକଙ୍କର ଟ୍ରେଡ୍ ୟୁନିୟନ୍ ଗଠନ କରିବାର ଓ ତହିଁରେ ଯୋଗ ଦେବାର ଅଧିକାର ଅଛି। ଅନୁଚ୍ଛେଦ ଚବିଶ ନାର୍ଯ୍ୟ ଭାବରେ ଯେତିକି ଘଣ୍ଟା କାମ କରିବାର କଥା ସେତିକି ଘଣ୍ଟା କାମ କରିବାର, ବେତନ ପାଇଁ ସାମୟିକ ଛୁଟି ଉପଭୋଗ କରିବାର ଅଧିକାର ସମେତ ବିଶ୍ରାମ ଓ ଅବକାଶ ଉପଭୋଗ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି। ଅନୁଚ୍ଛେଦ ପଚିଶ ଏକ ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟ ଓ ହିତ ନିମନ୍ତେ ଉପଯୁକ୍ତ ହେବା ଭଳି ଜୀବନଯାପନ କରିବାର ସୁବିଧା ଲାଭ କରିବାର ପ୍ରତ୍ୟେକଙ୍କର ଅଛି। ଖାଦ୍ୟ ପରିଧେୟ ବାସଗୃହ ଚିକିତ୍ସା ଓ ପ୍ରୟୋଜନୀୟ ସାମାଜିକ ସେବା ବେକାର ହେବା ସମୟରେ ନିରାପତ୍ତା ଲାଭ କରିବାର ଅଧିକାର, ନିଜ କର୍ତ୍ତୃତ୍ୱ ବାହାରର ସ୍ଥିତି ଯଥା ବ୍ୟାଧି ଅପାରଗତା ବୈଧବ୍ୟ ବାର୍ଦ୍ଧକ୍ୟ ଓ ଜୀବନ ଧାରଣର ଅନ୍ୟାନ୍ୟ ଅଭାବ ଅସୁବିଧା ଭୋଗିଲେ ମଧ୍ୟ ଜୀବନଯାପନ କରିବାର ସୁବିଧା ଲାଭ କରିବା ପାଇଁ ଅଧିକାର ପ୍ରତ୍ୟେକଙ୍କର ଅଛି। ଦୁଇ ପ୍ରସୂତି ଓ ଶୈଶବ କାଳରେ ବିଶେଷ ଯତ୍ନ ଓ ସାହାଯ୍ୟ ପାଇବାକୁ ପ୍ରତ୍ୟେକ ବ୍ୟକ୍ତିର ହକ୍ ଅଛି। ବିବାହ ଯୋଗୁଁ ବା ଅବୈଧ ଭାବେ ଜନ୍ମ ହୋଇଥିବା ପ୍ରତ୍ୟେକ ଶିଶୁ ଏକ ପ୍ରକାର ସାମାଜିକ ରକ୍ଷଣାବେକ୍ଷଣମୂଳକ ସୁବିଧା ଭୋଗ କରିବେ। ଅନୁଚ୍ଛେଦ ଛବିଶ ଏକ ଶିକ୍ଷା ଲାଭ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି। ପ୍ରାଥମିକ ଓ ମୌଳିକ ଶିକ୍ଷା ଅବୈତନିକ ହେବ, ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ ହେବ, ବୈଷୟିକ ଓ ଜୀବିକାର୍ଜନ ସଂକ୍ରାନ୍ତ ଶିକ୍ଷା ସମସ୍ତଙ୍କୁ ସାଧାରଣ ଭାବରେ ଦିଆଯିବ, କିନ୍ତୁ ଉଚ୍ଚତର ଶିକ୍ଷା ଯୋଗ୍ୟତା ଭିତ୍ତିରେ ସମସ୍ତଙ୍କୁ ସମାନ ଭାବରେ ଦିଆଯିବ। ଦୁଇ ମାନବିକ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ଦିଗରେ ଏବଂ ମାନବିକ ଅଧିକାର ପ୍ରତି ଓ ମାନବର ମୌଳିକ ସ୍ୱାଧୀନତା ପ୍ରତି ସମ୍ମାନ ବଢ଼ାଇବା ପ୍ରତି ଦୃଷ୍ଟି ଦିଆଯାଇ ଶିକ୍ଷା ନିୟନ୍ତ୍ରିତ ହେବ। ଏହା ସମସ୍ତ ଜାତି ଭିତ୍ତିରେ, ଜାତୀୟ ବା ଧର୍ମ ସମ୍ପ୍ରଦାୟ ଭିତରେ ବିଶ୍ୱାସ ସହନଶୀଳତା ଓ ବନ୍ଧୁତାର ବିକାଶ କରିବ ଏବଂ ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ମିଳିତ ଜାତିଙ୍କର କାର୍ଯ୍ୟକଳାପକୁ ଆଗେଇ ନେବ। ତିନି ପିଲାମାନଙ୍କୁ କି ପ୍ରକାର ଶିକ୍ଷା ଦିଆଯିବ ସେ କଥା ଆଗ ବିଚାର କରିବାର ଅଧିକାର ବାପା ମାଙ୍କର ରହିବ। ଅନୁଚ୍ଛେଦ ସତେଇଶ ଏକ ସମାଜର ସାଂସ୍କୃତିକ ଜୀବନରେ ଅବାଧରେ ଯୋଗ ଦେବାର, କଳା ଉପଭୋଗ କରିବାର ଓ ବୈଜ୍ଞାନିକ ଉନ୍ନତିରେ ଭାଗ ଗ୍ରହଣ କରିବାର ଓ ଏହାର ଉପକାର ଉପଭୋଗ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି। ଦୁଇ କୌଣସି ବୈଜ୍ଞାନିକ ସାହିତ୍ୟିକ ବା କଳାମୂଳକ ରଚନାର ଯେଉଁ ବ୍ୟକ୍ତି କର୍ତ୍ତବ୍ୟ ସ୍ରଷ୍ଟା ସେ ସେହି ରଚନାରୁ ଉନ୍ମୁକ୍ତ ତାଙ୍କର ନୈତିକ ଓ ବୈଷୟିକ ସ୍ୱାର୍ଥର ସଂରକ୍ଷଣ ସମ୍ପର୍କୀୟ ଅଧିକାରରେ ସେ ଅଧିକାରୀ ହେବେ। ଅନୁଚ୍ଛେଦ ଅଠେଇଶ ଯେଉଁ ସାମାଜିକ ଓ ଆନ୍ତର୍ଜାତିକ ସଂସ୍ଥା ମଧ୍ୟରେ ଏହି ଘୋଷଣାରେ ଉଲ୍ଲିଖିତ ହୋଇଥିବା ଅଧିକାର ଓ ସ୍ୱାଧୀନତା ମାନ ପୂର୍ଣ୍ଣ ରୂପେ ଭୋଗ କରାଯାଇପାରିବ ସେହି ସାମାଜିକ ଓ ଆନ୍ତର୍ଜାତିକ ସଂସ୍ଥାରେ ଅବସ୍ଥିତ ହେବାକୁ ପ୍ରତ୍ୟେକଙ୍କର ହକ୍ ଅଛି। ଅନୁଚ୍ଛେଦ ଅଣତିରିଶ ଏକ କେବଳ ସମାଜରେ ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱର ଅବାଧ ଓ ପୂର୍ଣ୍ଣ ବିକାଶ ସମ୍ଭବପର। ତେଣୁ ସମାଜ ପ୍ରତି ପ୍ରତ୍ୟେକଙ୍କର କର୍ତ୍ତବ୍ୟ ରହିଅଛି। ଦୁଇ, ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର ଓ ସ୍ୱାଧୀନତା କାର୍ଯ୍ୟକାରୀ କରିବାରେ ପ୍ରତ୍ୟେକ ବ୍ୟକ୍ତି କେବଳ ସେହିଭଳି କଟକଣାର ଅନୁବର୍ତ୍ତୀ ହେବେ ଯେଉଁଭଳି କଟକଣା କେବଳ ଅନ୍ୟମାନଙ୍କର ଅଧିକାର ଓ ସ୍ୱାଧୀନତାକୁ ଉପଯୁକ୍ତ ଭାବେ ସ୍ୱୀକାର କରିବ ଓ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ, ଏବଂ ଗଣତାନ୍ତ୍ରିକ ସମାଜରେ ନୈତିକତା, ସାଧାରଣ ଶୃଙ୍ଖଳା ଓ ସାଧାରଣ ମଙ୍ଗଳ ବିଧାନର ପ୍ରକୃତ ଗରଜ ମେଣ୍ଟାଇବା ଉଦ୍ଦେଶ୍ୟରେ ଆଇନ ଦ୍ୱାରା ନିର୍ଦ୍ଧାରିତ ହେବ। ତିନି, ମିଳିତ ଜାତିର ଅନୁଷ୍ଠାନ ଉଦ୍ଦେଶ୍ୟ ଓ ନୀତି ବିରୁଦ୍ଧରେ କୌଣସି ମତେ ଏହିସବୁ ଅଧିକାର ଓ ସ୍ୱାଧୀନତା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଅନୁଚ୍ଛେଦ ତିରିଶ, କୌଣସି ରାଷ୍ଟ୍ର, ଦଳ ବା ବ୍ୟକ୍ତିର ଏହି ଘୋଷଣାରେ ଉଲ୍ଲିଖିତ ହୋଇଥିବା ଅଧିକାର ଓ ସ୍ୱାଧୀନତା ଭିତରୁ କୌଣସି ଅଧିକାର ଓ ସ୍ୱାଧୀନତାକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟରେ ଲିପ୍ତ ହେବାର ବା କୌଣସି କାର୍ଯ୍ୟ କରିବାର କୌଣସି ଅଧିକାର ଅଛି ବୋଲି ଏ ଘୋଷଣାରେ ଥିବା କୌଣସି ବିଷୟକୁ ଅର୍ଥ କରାଯିବ ନାହିଁ। ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା ଏତିକିରେ ଶେଷ। ଏହି ଧ୍ୱନି ଲେଖନ ବା ରେକର୍ଡ଼ିଂ ସାର୍ବଜନୀନ ଶୃଙ୍ଖଳ ବା ଡୋମେନ୍‌ର ଅନ୍ତର୍ଗତ।